ଯିଶାୟ ଅଧ୍ୟାୟ ଦଶ ଯେଉଁମାନେ ଅଧର୍ମ ବ୍ୟବସ୍ଥା ସ୍ଥାପନ କରନ୍ତି ଓ ଯେଉଁ ଲେଖକମାନେ ଉପଦ୍ରବର କଥା ଲେଖନ୍ତି ସେମାନେ ସନ୍ତାପର ପାତ୍ର। ସେମାନେ ବିଧବାମାନଙ୍କୁ ଆପଣମାନଙ୍କର ଲୁଟ୍ ଦ୍ରବ୍ୟ ସ୍ୱରୂପ କରିବା ପାଇଁ, ପିତୃହୀନମାନଙ୍କୁ ଆପଣମାନଙ୍କର ମୃଗୟା ସ୍ୱରୂପ କରିବା ପାଇଁ, ଦରିଦ୍ରମାନଙ୍କୁ ନ୍ୟାୟ ବିଚାରରୁ ଫେରାଇ ଦିଅନ୍ତି ଓ ମୋହର ଦୁଃଖୀ ଲୋକମାନଙ୍କର ଅଧିକାର ହରଣ କରନ୍ତି। ଏଣୁ ପ୍ରତିଫଳ ଦେବାର ଦିନରେ ଓ ଦୂରରୁ ଆସନ୍ତା ବିନାଶ ସମୟରେ ତୁମ୍ଭେମାନେ କ'ଣ କରିବ? ସାହାଯ୍ୟ ନିମନ୍ତେ ତୁମ୍ଭେମାନେ କାହା ନିକଟକୁ ପଳାଇବ ଓ ତୁମ୍ଭମାନଙ୍କର ପ୍ରତାପ କେଉଁଠାରେ ରଖିବ? ସେମାନେ କେବଳ ବନ୍ଦୀ ଲୋକମାନଙ୍କର ପଦ ତଳେ ନତ ହେବେ ଓ ହତ ଲୋକମାନଙ୍କର ତଳେ ପଡ଼ିବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବପରି ବିସ୍ତାରିତ ହୋଇ ରହିଅଛି। ହାୟ ଅସୁର, ସେ ଆମ୍ଭର କ୍ରୋଧରୂପ ଦଣ୍ଡ, ତାହାର ହସ୍ତରେ ଆମ୍ଭର କୋପରୂପ ଯଷ୍ଟି ଅଛି। ଆମ୍ଭେ ତାହାକୁ ଲୁଟିତ ଦ୍ରବ୍ୟ ଓ ମୃଗୟ ନେଇ ଯିବା ନିମନ୍ତେ ଓ ଲୋକମାନଙ୍କୁ ବାଟର କାଦୁଅତୁଲ୍ୟ ଦଳିତ କରିବା ନିମନ୍ତେ ଧର୍ମହୀନ ଗୋଷ୍ଠୀର ଓ ଆମ୍ଭ କ୍ରୋଧପାତ୍ର ଲୋକମାନଙ୍କ ବିରୁଦ୍ଧରେ ଆଜ୍ଞା ଦେବା, ତଥାପି ତାହାର ଅଭିପ୍ରାୟ ସେପରି ନୁହେଁ, କିଏବା ତାହାର ହୃଦୟ ସେପରି ଭାବେ ନାହିଁ, ମାତ୍ର ବିନାଶ କରିବାକୁ ଓ ଅନେକ ଗୋଷ୍ଠୀଙ୍କୁ ଉଚ୍ଛିନ୍ନ କରିବାକୁ ତାହାର ହୃଦୟରେ ଅଛି। କାରଣ ସେ କହେ, ଆମ୍ଭର ଅଧିପତିଗଣ ସମସ୍ତେ କି ରାଜା ନୁହନ୍ତି? କଲ୍ନ କି କର୍କମିଶ୍ର ତୁଲ୍ୟ ନୁହେଁ? ହମାତ୍ କି ଅର୍ପଦ୍ର ତୁଲ୍ୟ ନୁହେଁ? ସମରିଆ କି ଦମେଶକ ତୁଲ୍ୟ ନୁହେଁ? ଯେଉଁ ପ୍ରତିମାଗଣର ରାଜ୍ୟ ସକଳର ଖୋଦିତ ମୂର୍ତ୍ତି ସମୂହ ଜିରୁସାଲମର ଓ ସମରିଆର ମୂର୍ତ୍ତିଗଣ ଅପେକ୍ଷା ଶ୍ରେଷ୍ଠ, ସେସବୁ ରାଜ୍ୟ ଆମ୍ଭର ହସ୍ତଗତ ହୋଇଅଛି। ଆମ୍ଭେ ସମରିଆ ଓ ତାହାର ପ୍ରତିମାଗଣ ପ୍ରତି ଯେପରି କରିଅଛୁ, ଜିରୁସାଲମ ଓ ତାହାର ପ୍ରତିମାଗଣ ପ୍ରତି କ'ଣ ସେପରି କରିବା ନାହିଁ? ଏହେତୁ ଏପରି ଘଟିବ ଯେ ପ୍ରଭୁ ସିଓନ ପର୍ବତରେ ଓ ଜିରୁସାଲମରେ ଆପଣାର ସମସ୍ତ କାର୍ଯ୍ୟ ସାଧନ କଲା ଉତ୍ତାରେ ଆମ୍ଭେ ଅସୁର ରାଜାର ଅହଙ୍କାରମୟ ଚିତ୍ତରୂପ ଫଳର ଓ ତାହାର ଉଚ୍ଚ ଦୃଷ୍ଟିରୂପ ଆଡ଼ମ୍ବରର ପ୍ରତିଫଳ ଦେବା। କାରଣ ସେ କହିଅଛି, ମୁଁ ବୁଦ୍ଧିମାନ ହେବାରୁ ଆପଣା ହସ୍ତର ବଳ ଓ ଆପଣା ଜ୍ଞାନ ଦ୍ୱାରା ଏହା କରିଅଛି। ପୁଣି ମୁଁ ନାନା ଗୋଷ୍ଠୀର ସୀମା ଦୂର କରିଅଛି ଓ ସେମାନଙ୍କର ସଞ୍ଚିତ ଧନ ହରଣ କରିଅଛି। ଆଉ ମୁଁ ବିକ୍ରମଶାଳୀ ଲୋକତୁଲ୍ୟ ସିଂହାସନପବିଷ୍ଟ ଲୋକମାନଙ୍କୁ ତଳକୁ ଓହ୍ଲାଇ ଆଣିଅଛି। ପୁଣି ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସାତୁଲ୍ୟ ପ୍ରାପ୍ତ ହୋଇଅଛି ଓ କେହି ଯେପରି ତ୍ୟକ୍ତ ଡିମ୍ବ ସଂଗ୍ରହ କରେ, ସେପରି ମୁଁ ସମୁଦାୟ ପୃଥିବୀ କି ସଂଗ୍ରହ କରିଅଛି। ଆଉ ପକ୍ଷ ହଲାଇବାକୁ କିଏବା ଚଞ୍ଚୁ ଫିଟାଇବାକୁ ଅବା ଚି ଚି ଶବ୍ଦ କରିବାକୁ କେହି ନଥିଲା। କୁରାଢ଼ି କ'ଣ ତଦ୍ୱାରା ଛେଦନକର୍ତ୍ତା ବିରୁଦ୍ଧରେ ଦର୍ପ କରିବ? କରତ କ'ଣ କରତିଆର ପ୍ରତିକୂଳରେ ଆପଣାକୁ ଶ୍ରେଷ୍ଠ କରିବ? ଯେଉଁମାନେ ଦଣ୍ଡ ଉଠାନ୍ତି, ଦଣ୍ଡ କ'ଣ ସେମାନଙ୍କୁ ହଲାଇବ? ଯେ କାଷ୍ଠ ନୁହେଁ, ଯଷ୍ଟି କ'ଣ ତାହାକୁ ଉଠାଇବ? ଏହେତୁ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ତାହାର ସ୍ଥୂଳକାୟ ଲୋକମାନଙ୍କ ମଧ୍ୟରେ କ୍ଷୀଣତା ପଠାଇବେ ଓ ତାହାର ପ୍ରତାପର ତଳେ ଅଗ୍ନିଦାହ ତୁଲ୍ୟ ଦାହ ହେବ। ପୁଣି ଇସ୍ରାଏଲର ଜ୍ୟୋତି ଅଗ୍ନିସ୍ୱରୂପ ହେବ ଓ ତାହାର ଧର୍ମସ୍ୱରୂପ ଅଗ୍ନିଶିଖା ସଦୃଶ ହେବ, ଆଉ ତାହା ଜଳି ଏକ ଦିନରେ ତାହାର କାନକୋଳି ଓ କଣ୍ଟକ ବୃକ୍ଷ ସବୁ ଗ୍ରାସ କରିବ, ଆଉ ସେ ତାହାର ବନ ଓ ଉର୍ବରା କ୍ଷେତ୍ରର ଗୌରବକୁ ପ୍ରାଣ ଓ ଶରୀର ସୁଦ୍ଧା ସଂହାର କରିବେ। ତହିଁରେ ଧ୍ୱଜାଧାରୀ କ୍ଷୀଣ ହେବାବେଳେ ଯେପରି ହୁଏ ସେପରି ହେବ। ପୁଣି ତାହାର ବନର ଅବଶିଷ୍ଟ ବୃକ୍ଷ ଏତେ ଅଳ୍ପ ହେବ ଯେ ଗୋଟିଏ ବାଳକ ତାହା ଲେଖିପାରିବ। ପୁଣି ସେ ଦିନରେ ଏପରି ଘଟିବ ଯେ ଇସ୍ରାଏଲର ଅବଶିଷ୍ଟାଂଶ ଓ ଜାକୋବ ବଂଶର ରକ୍ଷାପ୍ରାପ୍ତ ଲୋକେ ଆପଣାମାନଙ୍କ ପ୍ରହାରକାରୀର ଉପରେ ଆଉ ନିର୍ଭର କରିବେ ନାହିଁ, ମାତ୍ର ସେମାନେ ସତ୍ୟ ଭାବରେ ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବେ। ଅବଶିଷ୍ଟାଂଶ ଅର୍ଥାତ୍ ଜାକୁବର ଅବଶିଷ୍ଟାଂଶ ପରାକ୍ରାନ୍ତ ପରମେଶ୍ୱରଙ୍କ ନିକଟକୁ ଫେରିଆସିବେ, କାରଣ ତୁମ୍ଭ ଇସ୍ରାଏଲ ଲୋକେ ସମୁଦ୍ରର ବାଲି ପରି ହେଲେ ହେଁ ସେମାନଙ୍କର କେବଳ ଅବଶିଷ୍ଟାଂଶ ଫେରିଆସିବେ। ଧାର୍ମିକତାର ବଢ଼ିସ୍ୱରୂପ ଉଚ୍ଛିନ୍ନତା ନିରୂପିତ ହୋଇଅଛି। ଯେହେତୁ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ସମୁଦାୟ ପୃଥିବୀରେ ଉଚ୍ଛିନ୍ନତା ନିରୂପିତ ଉଚ୍ଛିନ୍ନତା ସିଦ୍ଧ କରିବେ, ଏହେତୁ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ହେ ସିଓନ ନିବାସୀ ଆମ୍ଭର ଲୋକମାନେ, ଯଦ୍ୟପି ଅସୁର ମିଶରର ରୀତି ଅନୁସାରେ ତୁମ୍ଭକୁ ଦଣ୍ଡାଘାତ କରେ ଓ ତୁମ୍ଭ ବିପରୀତରେ ଆପଣା ଯଷ୍ଟି ଉଠାଏ, ତଥାପି ତାହା ବିଷୟରେ ଭୀତ ହୁଅ ନାହିଁ, କାରଣ ଅତ୍ୟଳ୍ପ କାଳ ଉତ୍ତାରେ କ୍ରୋଧ ଓ ସେମାନଙ୍କର ବିନାଶରେ ଆମ୍ଭର କୋପ ସିଦ୍ଧ ହେବ। ପୁଣି ସୈନ୍ୟାଧିପତି ସଦାପ୍ରଭୁ ଓରେବ ଶୈଳରେ ମିଦିୟନର ହତ୍ୟାକାଳରେ ଯେପରି କରିଥିଲେ ସେପରି ତାହାର ପ୍ରତିକୂଳରେ ଆପଣା କରୋଡ଼ା ହଲାଇବେ, ଆଉ ତାହାଙ୍କର ଦଣ୍ଡ ସାଗର ଉପରେ ରହିବ ଓ ମିଶରର ରୀତି ଅନୁସାରେ ସେ ତାହା ଉଠାଇବେ। ପୁଣି ସେ ଦିନରେ ତାହାର ବୋଝ ତୁମ୍ଭ ସ୍କନ୍ଦରୁ ଓ ତାହାର ଜୁଆଳି ତୁମ୍ଭ ଗ୍ରୀବାରୁ ଦୂର କରାଯିବ। ପୁଣି ଅଭିଷେକ ସକାଶୁ ଜୁଆଳି ବିନଷ୍ଟ ହେବ। ସେ ଅୟାତକୁ ଆସିଅଛି, ସେ ମିଗ୍ରୋଣ ମଧ୍ୟ ଦେଇ ଯାଇଅଛି, ସେ ମିକମସ୍ରେ ଆପଣା ଦ୍ରବ୍ୟ ସାମଗ୍ରୀ ରଖୁଅଛି। ସେମାନେ ଘାଟି ପାର ହୋଇ ଯାଇଅଛନ୍ତି, ସେମାନେ ଗେବାରେ ବସା କରିଅଛନ୍ତି, ରାମା କମ୍ପୁଅଛି, ସାଉଲର ଗିବିଆ ପଳାୟନ କରିଅଛି, ଆଗ ଗଲିମର କନ୍ୟେ ତୁମ୍ଭେ ଆପଣା ରବରେ ଉଚ୍ଚ ଶବ୍ଦ କର, ହେ ଲଇସ୍ କର୍ଣ୍ଣପାତ କର, ଆହ ଦୁଃଖିନୀ ଅନାଥୋତ୍ ମଦମେନା ପଳାତକ ହୋଇଅଛି, ଗେବି ନିବାସୀମାନେ ପଳାଇବା ପାଇଁ ଏକତ୍ର ହେଉଅଛନ୍ତି, ସେ ଆଜି ନୋବରେ ରହିବ, ସେ ସିଓନ କନ୍ୟାର ପର୍ବତ ଜିରୁସାଲମ ଗିରି ପ୍ରତି ହସ୍ତ ହଲାଉଅଛି। ଦେଖ, ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଭୟଙ୍କର ରୂପରେ ଶାଖା ସବୁ କାଟି ପକାଇବେ, ପୁଣି ଉଚ୍ଚ ଆକୃତି ସବୁ ହଣାଯିବ ଓ ଉନ୍ନତ ସବୁ ନତ କରାଯିବ। ସେ ଲୌହ ଦ୍ୱାରା ବନର ନିବିଡ଼ ସ୍ଥାନ ସବୁ କାଟି ପକାଇବେ, ପୁଣି ଏକ ମହାପରାକ୍ରମୀ ଦ୍ୱାରା ଲିବାନୋନ ନିପାତିତ ହେବ।